ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଉଜ୍ଜ୍ୱଳା ହିତାଧିକାରୀଙ୍କ ଲାଗି 2025-26 ଆର୍ଥିକ ବର୍ଷ ନିମନ୍ତେ ରିହାତି ପ୍ରଦାନ ପ୍ରକ୍ରିୟା ପ୍ରସ୍ତାବକୁ କ୍ୟାବିନେଟ୍ର ମଞ୍ଜୁରୀ। ଆକାଶବାଣୀରେ ମନ୍ କି ବାତ୍ କାର୍ଯ୍ୟକ୍ରମ ଆରମ୍ଭ ହେବା ପରଠାରୁ 34 କୋଟି ଟଙ୍କାରୁ ଅଧିକ ରାଜସ୍ୱ ସଂଗ୍ରହ ସୂଚନା। ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗ ନେଇ ରୁଷ ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି। ଭାଇ ଓ ଭଉଣୀ ମଧ୍ୟରେ ସ୍ୱତନ୍ତ୍ର ସମ୍ପର୍କର ନିଦର୍ଶନ ସ୍ୱରୂପ ଆଜି ସାରା ଦେଶରେ ପାଳନ କରାଯାଉଛି ରକ୍ଷାବନ୍ଧନ ପର୍ବ ଏବଂ 19 ବର୍ଷରୁ କମ୍ ଏସୀୟ ମୁଷ୍ଟିଯୋଦ୍ଧା ପ୍ରତିଯୋଗିତାରେ 10 ଭାରତୀୟ କ୍ରୀଡ଼ାବିତ୍ ଫାଇନାଲକୁ ଉନ୍ନୀତ। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ହିତାଧିକାରୀଙ୍କ ଲାଗି 2025-26 ଆର୍ଥିକ ବର୍ଷ ନିମନ୍ତେ ରିହାତି ପ୍ରଦାନ ପ୍ରକ୍ରିୟା ଜାରି ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏ ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। କେନ୍ଦ୍ର କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି ରିହାତି ବ୍ୟବସ୍ଥା ଲାଗି ସରକାର 12,000 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବେ।
10,33,00,000 ଘରୋ ମେ ଉଜ୍ଜ୍ୱଳା କେ କାରଣ ପରିବର୍ତ୍ତନ ଆୟା। କରିବ 2,200 ରୁପେ କି ଟୋଟାଲ ସପୋର୍ଟ ମିଳିତା ଇସ୍ ସ୍କିମ୍ ମେ। ତୋ ଆଜ କ୍ୟାବିନେଟ୍ ମେ ଫୈସଲା ଲିଆ ଗୟା 12,060 କରୋଡ଼ ରୁପେ କା ସପୋର୍ଟ ପିଏମ୍ ଉଜ୍ଜ୍ୱଳା ବେନିଫିସିଆରିଜ୍ କେ ଲିଏ 2025-26 ଫାଇନାନ୍ସିଆଲ ଇୟର ମେ ଦିଆ ଯାଏଗା। ଅବ ତକ ଅଗର ହମ ଦେଖେ ଟୋଟାଲ ଉଜ୍ଜ୍ୱଳା ଯୋଜନା ମେ 52,000 କରୋଡ଼ ରୁପେ କା ବେନିଫିଟ ଦେଶ ମେ ଲାଖୋ କରୋଡ଼ ପରିବାରଙ୍କୁ ମିଳ ଚୁକା ହେ। ଇସକେ ଫୈସଲେ ସେ କରିବ 10,33,00,000 ଘରୋ ମେ ଏକ ନଇ ଏକ ଲାଭ ମିଳେଗା ଜିସେ ପିଏମ୍ ଉଜ୍ଜ୍ୱଳା କୁ ଆଗେ ବଢ଼ାନେ।
କ୍ୟାବିନେଟ୍ର ଅନ୍ୟ ଏକ ନିଷ୍ପତ୍ତି ଅନୁଯାୟୀ ବିବିଧ କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ଓ ଗବେଷଣା ବିକାଶ ଲାଗି 4,200 କୋଟି ଟଙ୍କା ସମ୍ବଳିତ ମେରିଟ୍ ଯୋଜନା କାର୍ଯ୍ୟକାରୀ ହେବ। ଏହି ଯୋଜନାରେ ଦେଶବ୍ୟାପୀ ସରକାରୀ ଏବଂ ସରକାରୀ ସାହାଯ୍ୟପ୍ରାପ୍ତ 275 ବୈଷୟିକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଲାଭାନ୍ୱିତ ହେବେ। କ୍ୟାବିନେଟ୍ରେ ଆସାମ ଓ ତ୍ରିପୁରା ଲାଗି କେନ୍ଦ୍ରୀୟ ଯୋଜନା ଅଧୀନରେ 4 ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଏବଂ ତାମିଲନାଡୁର ମାରାକ୍କା ନାମରୁ ପୁଡୁଚେରୀ ଯାଇଥିବା ରାଜପଥକୁ 4 ଲେନ୍ ବିଶିଷ୍ଟ କରିବା ସମ୍ପର୍କିତ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରୀ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆକାଶବାଣୀରେ ମନ୍ କି ବାତ୍ କାର୍ଯ୍ୟକ୍ରମ ଆରମ୍ଭ ହେବା ପରଠାରୁ 34 କୋଟି ଟଙ୍କାରୁ ଅଧିକ ରାଜସ୍ୱ ସଂଗ୍ରହ ହୋଇଛି। ରାଜ୍ୟସଭାରେ ଗତକାଲି ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ୍ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରଧାନମନ୍ତ୍ରୀ ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ ଓ ନବସୃଜନ କ୍ଷେତ୍ରରେ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟ କରୁଥିବା ଭାରତୀୟମାନଙ୍କ ପ୍ରେରଣାଦାୟୀ କାହାଣୀକୁ ଉପସ୍ଥାପନ କରିଥାନ୍ତି। ଶ୍ରୀ ମୁରୁଗାନ୍ କହିଛନ୍ତି, ଏହି କାର୍ଯ୍ୟକ୍ରମକୁ ଜାତୀୟ ଏବଂ ଆଞ୍ଚଳିକ ନେଟୱାର୍କରେ ପ୍ରସାରଣ କରାଯାଇଥାଏ। ୟୁଟ୍ୟୁବ୍ ଏବଂ ଓଟିଟି ସମେତ ଡିଜିଟାଲ୍ ପ୍ଲାଟଫର୍ମରେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦର୍ଶକ ଏବଂ ଶ୍ରୋତାଙ୍କ ଯୋଗଦାନ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ସହିତ ବିଭିନ୍ନ ଦ୍ୱିପକ୍ଷୀୟ ତଥା ସ୍ୱାର୍ଥ ଜଡ଼ିତ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଛନ୍ତି। ଭାରତ ରୁଷ ସ୍ୱତନ୍ତ୍ର ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଲାଗି ଦୁଇ ନେତା ସହମତ ହୋଇଥିବା ଜଣାପଡ଼ିଛି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଉଭୟ ନେତା ଭାରତ ଓ ରୁଷ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ରହିଥିବା ଦ୍ୱିପକ୍ଷୀୟ ସମ୍ପର୍କର ଅଗ୍ରଗତି ଉପରେ ସମୀକ୍ଷା କରିଛନ୍ତି। ୟୁକ୍ରେନ୍ ସମ୍ବନ୍ଧିତ ତାଜା ସ୍ଥିତି ସମ୍ପର୍କରେ ଶ୍ରୀ ପୁତିନ୍ ତାଙ୍କୁ ଅବଗତ କରାଇଥିବାରୁ ଶ୍ରୀ ମୋଦି ଧନ୍ୟବାଦ ଦେଇଛନ୍ତି। ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନକୁ ଭାରତ ସବୁବେଳେ ଗୁରୁତ୍ୱ ଦେଇଆସିଛି ବୋଲି ଶ୍ରୀ ମୋଦି କହିଛନ୍ତି। ଚଳିତ ବର୍ଷ ଶେଷ ଭାଗରେ ଅନୁଷ୍ଠିତ ହେବାକୁ ଥିବା 23ତମ ଭାରତ ରୁଷ ବାର୍ଷିକ ସମ୍ମିଳନୀରେ ଯୋଗଦେବା ଲାଗି ଶ୍ରୀ ମୋଦି ଏହି ଅବସରରେ ରାଷ୍ଟ୍ରପତି ପୁତିନ୍ଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଛନ୍ତି। ଏ ସମ୍ପର୍କରେ ଏକ ରିପୋର୍ଟ।
प्रधानमंत्री मोदी ने राष्ट्रपति पुतिन को उनके विस्तृत आकलन के लिए धन्यवाद देते हुए संघर्ष के शांतिपूर्ण समाधान के लिए भारत के दृढ़ संकल्प को दोहराया। दोनों नेताओं ने द्विपक्षीय एजेंडे में प्रगति की समीक्षा की और भारत रूस विशेष और विशेषाधिकार प्राप्त रणनीतिक साझेदारी को और प्रगाढ़ करने की प्रतिबद्धता दोहराई। श्री मोदी ने राष्ट्रपति पुतिन को इस वर्ष के अंत में 23वें भारत रूस वार्षिक शिखर सम्मेलन के लिए भारत आने का निमंत्रण दिया। अनुपम की रिपोर्ट के साथ समाचार कक्ष से वैष्णवी।
ଚଳିତ ମାସ 31 ତାରିଖରୁ ଚୀନ୍ର ତିଆନ୍ଜିନ୍ଠାରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ଏହି ଦୁଇଦିନିଆ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଯୋଗଦାନକୁ ଚୀନ୍ ସ୍ୱାଗତ କରିଛି। ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଗୋ ଜିଆକୋନ୍ କହିଛନ୍ତି, 20ରୁ ଉର୍ଦ୍ଧ୍ୱ ରାଷ୍ଟ୍ରର ଏହି ସମ୍ମିଳନୀରେ ଯୋଗଦାନ ହେଉଛି ବନ୍ଧୁତ୍ୱ, ଏକତା ଓ ଦୃଢ଼ତାର ପ୍ରତିଫଳନ। ସୂଚନାଯୋଗ୍ୟ, 2001 ଜୁନ୍ 15 ସାଂଘାଇଠାରେ ଏହି ସ୍ଥାୟୀ ଆନ୍ତଃସରକାରୀ ଆନ୍ତର୍ଜାତିକ ସଂଗଠନ ପ୍ରତିଷ୍ଠା କରାଯାଇଥିଲା। ଏଥିରେ ଭାରତ, ଇରାନ, କାଜାକସ୍ତାନ, ଚୀନ, କିର୍ଗିଜ୍ସ୍ତାନ, ପାକିସ୍ତାନ, ରୁଷ, ତାଜିକିସ୍ତାନ, ଉଜ୍ବେକିସ୍ତାନ ଓ ବେଲାରୁଷ ସଦସ୍ୟ ଅଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାଇ ଓ ଭଉଣୀ ମଧ୍ୟରେ ସ୍ୱତନ୍ତ୍ର ସମ୍ପର୍କର ନିଦର୍ଶନ ସ୍ୱରୂପ ଆଜି ସାରା ଦେଶରେ ରକ୍ଷାବନ୍ଧନ ପର୍ବ ପାଳନ କରାଯାଉଛି। ଏହି ଅବସରରେ ଭଉଣୀମାନେ ସେମାନଙ୍କ ଭାଇ ହାତରେ ରାକ୍ଷୀ ବାନ୍ଧି ସେମାନଙ୍କ ସମୃଦ୍ଧି, ଉତ୍ତମ ସ୍ୱାସ୍ଥ୍ୟ ଓ ମଙ୍ଗଳ ପାଇଁ ପ୍ରାର୍ଥନା କରିଥାନ୍ତି। ପ୍ରତିବଦଳରେ ଭାଇମାନେ ଭଉଣୀମାନଙ୍କ ସୁରକ୍ଷା ପାଇଁ ପ୍ରତିଜ୍ଞା କରିଥାନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରକ୍ଷାବନ୍ଧନ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି କହିଛନ୍ତି, ପବିତ୍ର ରକ୍ଷାବନ୍ଧନ ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ପ୍ରେମ ଓ ବିଶ୍ୱାସର ଅନନ୍ୟ ବନ୍ଧନକୁ ସୂଚିତ କରିଥାଏ। ସେ କହିଛନ୍ତି, ଏହି ପର୍ବ ସମାଜରେ ସଦ୍ଭାବନା ଓ ଏକତାର ଭାବକୁ ପ୍ରୋତ୍ସାହିତ କରେ। ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ନୈତିକ ମୂଲ୍ୟବୋଧକୁ ସଂରକ୍ଷଣ କରି ମହିଳାଙ୍କ ଅଧିକାରକୁ ସୁରକ୍ଷା ଓ ସମ୍ମାନ ଦେବା ଆଜିର ପର୍ବର ମୁଖ୍ୟ ଉଦ୍ଦେଶ୍ୟ ବୋଲି ରାଷ୍ଟ୍ରପତି କହିଛନ୍ତି। କେନ୍ଦ୍ର କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଦେଶର ମହିଳାମାନଙ୍କୁ ଏହି ଅବସରରେ ଦେଶରେ ଉତ୍ପାଦିତ ଦ୍ରବ୍ୟର ବ୍ୟବହାର କରିବା ଲାଗି ଆହ୍ୱାନ ଦେଇଛନ୍ତି।
आज रक्षाबंधन के पावन पर्व पर हम यही संकल्प लेते हैं कि देश में कोई दीदी गरीब नहीं रहेगी। अलग अलग तरह की गतिविधियों में जोड़ के हम उनको आगे बढ़ाने के काम में दिन और रात निरंतर लगे रहेंगे और विकसित भारत के निर्माण में दीदियां अपना अतुलनीय योगदान देंगी। एक अपील इस अवसर पर देशवासियों से और विशेषकर बहनों से, मेरी प्रिय बहनों, हम अपने घर में जो भी ज़रूरत का सामान लाते हैं
ଭାରତୀୟ ରେଳବାଇ ଏସିଆର ସର୍ବବୃହତ 4.4 କିଲୋମିଟର ଲମ୍ବ ମାଲବାହୀ ଟ୍ରେନ୍ ରୁଦ୍ରାସ୍ତ୍ରର ସଫଳ ପରୀକ୍ଷାମୂଳକ ପରିଚାଳନା କରି ନୂତନ ମାଇଲ୍ ଖୁଣ୍ଟ ସ୍ଥାପନ କରିଛି। ଉତ୍ତରପ୍ରଦେଶର ଚନ୍ଦୌଲିର ଗଞ୍ଜ ଖ୍ୱାଜା ରେଳ ଷ୍ଟେସନରୁ ଝାଡ଼ଖଣ୍ଡର ଗଡ଼ୁଆ ପର୍ଯ୍ୟନ୍ତ 5 ଘଣ୍ଟା 10 ମିନିଟରେ ରୁଦ୍ରାସ୍ତ ଟ୍ରେନ୍ 209 କିଲୋମିଟର ଦୂରତା ଅତିକ୍ରମ କରିଥିଲା। ଘଣ୍ଟା ପ୍ରତି 40 କିଲୋମିଟରରୁ ଅଧିକ ବେଗରେ ଏହି ମାଲବାହୀ ଟ୍ରେନ୍ ଗତି କରିଥିଲା। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରୁଦ୍ରାସ୍ତ୍ରର ପରୀକ୍ଷାମୂଳକ ପ୍ରଦର୍ଶନର ଏକ ଭିଡ଼ିଓ ଜାରି କରି କହିଛନ୍ତି, ମାଲ ପରିବହନ ଏବଂ ଲୋଡିଂ କ୍ଷେତ୍ରରେ ଏହା ଭାରତର ସବୁଠାରୁ ଲମ୍ବ ମାଲବାହୀ ଟ୍ରେନ୍। ଏଥିରେ 345 ୱାଗନ୍ ଥିବାବେଳେ ପ୍ରତ୍ୟେକ ୱାଗନ୍ରେ 72 ଟନ୍ ସାମଗ୍ରୀ ଲୋଡ୍ କରାଯାଇଥିଲା। ମୋଟ 7 ଇଞ୍ଜିନ୍ ବ୍ୟବହାର କରାଯାଇଥିବା ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି। ବଲୁଚିସ୍ତାନରେ ଇଣ୍ଟରନେଟ୍ ଏବଂ ମୋବାଇଲ୍ ଫୋନ୍ ସେବା ବନ୍ଦ କରିବା ପଦକ୍ଷେପକୁ ପାକିସ୍ତାନର ମାନବାଧିକାର ପରିଷଦ ନିନ୍ଦା କରିଛି। ଏହା ମୌଳିକ ମାନବାଧିକାରର ଘୋର ଉଲ୍ଲଂଘନ ବୋଲି ପରିଷଦ କହିଛି। ଏକ ବିବୃତ୍ତିରେ ପରିଷଦ କହିଛି ଯେ ବେଲୁଚିସ୍ତାନ ସରକାରଙ୍କ ଦ୍ୱାରା ମୋବାଇଲ୍, 3G ଏବଂ 4G ସେବା ଓ ଇଣ୍ଟରନେଟ୍ ସେବା ବନ୍ଦ କରିବା ନିଷ୍ପତ୍ତି ଲକ୍ଷ ଲକ୍ଷ ନାଗରିକଙ୍କ ଅଧିକାରକୁ କୁଠାରାଘାତ କରୁଛି। ଏହି ନିଷ୍ପତ୍ତି ଯୋଗୁଁ ଯୋଗାଯୋଗର ଅଧିକାର, ଅଭିବ୍ୟକ୍ତିର ସ୍ୱାଧୀନତା, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ନିଯୁକ୍ତି ଭଳି ମୌଳିକ ଅଧିକାର ପାଇବାରୁ ନାଗରିକମାନଙ୍କୁ ବଞ୍ଚିତ କରାଯାଉଛି ବୋଲି ପରିଷଦ ପକ୍ଷରୁ ଅଭିଯୋଗ କରାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆସନ୍ତା ଅଗଷ୍ଟ 15 ସେ ଆଲାସ୍କାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ସହ ଆଲୋଚନା କରିବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି, ୟୁକ୍ରେନ୍ରେ ଯୁଦ୍ଧ ସମାପ୍ତ କରିବା ପାଇଁ ପଦକ୍ଷେପ ସ୍ୱରୂପ ଏହି ଆଲୋଚନା ହେବ। ଗତ ଜାନୁଆରୀ ମାସରେ ହ୍ୱାଇଟ୍ ହାଉସ୍କୁ ଫେରିବା ପରେ ଟ୍ରମ୍ପ ଏବଂ ପୁତିନ୍ଙ୍କ ମଧ୍ୟରେ ଏହା ପ୍ରଥମ ମୁହାଁମୁହିଁ ଆଲୋଚନା ହେବ। ଡୁରାଣ୍ଟ କପ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ନର୍ଥ ଇଷ୍ଟ ୟୁନାଇଟେଡ୍ ଫୁଟବଲ କ୍ଲବ ଗ୍ରୁପ୍ ଇର ଏକ ମ୍ୟାଚ୍ରେ 2-1 ଗୋଲ୍ରେ ଶିଲଂ ଲାଜୋଙ୍କୁ ପରାସ୍ତ କରିଛି। ଖେଳର ପ୍ରଥମାର୍ଦ୍ଧରେ ନର୍ଥ ଇଷ୍ଟ 1-0 ଆଗୁଆ ରହିଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍ କରିବାକୁ ସମର୍ଥ ହୋଇଥିଲେ। ଅନ୍ୟପକ୍ଷରେ 19 କମ୍ ଏସୀୟ ମୁଷ୍ଟିଯୋଦ୍ଧା ପ୍ରତିଯୋଗିତାରେ 7 ମହିଳାଙ୍କ ସମେତ 10 ଭାରତୀୟ ମୁଷ୍ଟିଯୋଦ୍ଧା ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ମହିଳା ମୁଷ୍ଟିଯୋଦ୍ଧା ନିଶା 54 କିଲୋଗ୍ରାମ ବର୍ଗରେ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇଥିବା ବେଳେ 57 କିଲୋଗ୍ରାମ ବର୍ଗରେ ମୁସ୍କାନ, 60 କିଲୋଗ୍ରାମ ବର୍ଗରେ ବିନି, 65ରେ ନିଶା, 75ରେ ଆରତୀ କୁମାରୀ, 80ରୁ ଅଧିକ ବର୍ଗରେ ପାର୍ଚି ଟୋକାସ ଏବଂ ପୁରୁଷ ପ୍ରତିଯୋଗିତାରେ 65 କିଲୋଗ୍ରାମ ବର୍ଗରେ ମୌସମ ସୁହାଗ, 75 କିଲୋଗ୍ରାମ ବର୍ଗରେ ରାହୁଲ କୁଣ୍ଡୁ ଏବଂ 90 କିଲୋଗ୍ରାମ ବର୍ଗରେ ହେମନ୍ତ ସାଙ୍ଗୱାନ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। 80 କିଲୋଗ୍ରାମ ବର୍ଗରେ କୃତିକା ସିଧାସଳଖ ଫାଇନାଲରେ ପ୍ରବେଶ କରିଛନ୍ତି। ସମ୍ବାଦ ଶେଷ ହେଲା।